ଆମର ମୋ ଲକ୍ଷ୍ମୀ ସାଗର ମହିଳା ସମିତି ବସ୍ତି, ମୁଁ ଲିଲି ସାମଲ। ଗ୍ରାମ ସାହିର ଯେତିକି ଯୋଉ ଯେକୌଣସି କାମ କରିବା ପାଇଁ ଆମେ ଚାହୁଁଛୁ, କିନ୍ତୁ ଲୋକଙ୍କର ଉନ୍ନତି ପାଇଁ ଚାହୁଁଛୁ। ଗ୍ରାମ ସାହିରେ କିନ୍ତୁ କେମିତି କାହାର କିଛି ଅସୁବିଧା ନ ହଉ, ତେଣୁକରି ସେଇ ସୁବିଧାରେ ଆମେ ଲୋକଙ୍କ ପାଇଁ କାମ କରିବାକୁ ଆମେ ଲାଗୁ।
ଯେକୌଣସି ଗୋଟେ ନମ୍ବର ଦେବେ, ହେଲା, ରେକର୍ଡିଂ ହେଇଗଲା, ଯେକୌଣସି ଗୋଟେ ନମ୍ବର ଦେବେ ଗୋ ଦବ।